आकाशवाणी संवाद पढ़ुछंती आदित्य नारायण दास। मुख्य संवाद, भोट गणना केन्द्र को अनधिकार प्रवेश दूर करने लक्ष्य नहीं क्यूआर कोड आधारित फोटो परिचय पत्र व्यवस्था कार्यकारी कले निर्वाचन कमिशन। ओडिशा को आसंता काली गस्तरे आसिबे केन्द्र ग्रामीण विकास मंत्री। रायगड़ा ठारे प्रधानमंत्री ग्राम्य सड़क योजनार चतुर्थ पर्यायर करिबे शुभारंभ। गैंगटक ठारे आसंता काली ठारु आरंभ हेबो प्रजुक्ति विद्या एवं न्यायिक संस्कार आधारित दुईदिनिया जातीय सम्मेलनी। जलवायु सहनशील रास्ता भित्तिभूमि निर्माण उपरे गुरुत्व प्रदान कले सड़क परिवहन और राजपथ मंत्री। एवं आईपीएल क्रिकेटर आज मैच रे टॉस जीति रॉयल चैलेंजर्स बेंगलुरु को बैटिंग करने को आमंत्रण कला गुजरात टाइटंस। विस्तृत संवाद, भोट गणना केन्द्र को अनधिकार प्रवेश दूर करने लक्ष्य नहीं निर्वाचन कमिशन एक क्यूआर कोड आधारित फोटो परिचय पत्र व्यवस्था को प्रचलन करिछंती। ईसीआई नेट प्लाटफर्म मध्यम प्रचलन करा कमिशन पक्षर कसंता मस चार तारीख में होगा भोट गणन यह व्यवस्था को कार्यकारी। आसाम केरलम तमिलनाडु पश्चिमबंग और पुडुचेरी विधानसभा निर्वाचन समेत पांचटी राज्यर सतटी विधानसभा उपनिर्वाचन मंडली मतग्रहण चार तारीख में गणति हो। त्रिस्तरीय सुरक्षा व्यवस्था सहित क्यूआर कोड प्रचलन गणना केन्द्र सुरक्षा को सुनिश्चित करियो कमिशन आशा व्यक्त करिछंती। प्रथम एवं द्वितीय पर्यायर रिटर्निंग अफिसर द्वारा जारी करा जाइतिबा परिचयपत्र गुडी को व्यक्तिगत स्तरीय जांच करा जिवो। कृषि कृषक कल्याण और ग्रामीण विकास मंत्री शिवराज सिंह चौहान आसंताकाली ओडिशा गस्तरे आसिबे। गस्त अवसर में रायगड़ा ठारे ग्रामीण विकास मंत्रालय द्वारा आयोजित एक कार्यक्रम में श्री चौहान अंशग्रहण करिबे। ग्रामीण विकास मंत्रालय देथिबा सूचना अनुजाई श्री चौहान सेठारे प्रधानमंत्री ग्राम सड़क योजनार चतुर्थ पर्यायर शुभारंभ करिबे। एहि योजना अधीन प्राय 1701 किलोमीटर दैर्घ्य विशिष्ट 8027 रास्ता प्रकल्प कार्यकारी हेबो। एथिपाई 1600 कोटी रु अधिक टंका व्ययबराद करा जाइछि। यहाद्वारा 898 जनबसती अंचल को प्रथम थर पर सबुदिनिया रास्ता संयोगीकरण संभवपर हो पार्ब। प्रधानमंत्री ग्राम सड़क योजना अधीन ओडिशा रे एपर्यंत 74725 किलोमीटर सड़क जोगाजोग 707 सेतु को मिसाई 17760 रास्ता निर्माण अनुमोदन पाई सारी। इतिमध्ये 71742 किलोमीटर सड़क पथ और 658 सेतु को मिसाई 17760 रास्ता संपूर्ण हो सारी मंत्रालय पक्षर कहुई। प्रजुक्ति विद्या एवं न्यायिक संस्कार आधारित एक दुईदिनिया जातीय सम्मेलन आसंताकाली ठारु सिक्किमर गैंगटक ठारे आरंभ हेबो। सुप्रीम कोर्टर ई कमिटी सहयोगरे सिक्किम हाइकोर्ट द्वारा एहि सम्मेलनर आयोजन करा जायछि। प्रधान विचारपति जस्टिस सूर्यकांत, सिक्किम मुख्यमंत्री प्रेम सिंह तमांग गोलेंग समेत अन्य मान्यगण्य व्यक्ति उद्घाटनी कार्यक्रम जोगदेवे। एहि अवसरें सिक्किम को कागज विहीन न्यायपालिका राज्य भाव जस्टिस सूर्यकांत घोषणा करिबे। एहि दुईदिनिया सम्मेलनी अवसर में विचार विभाग अधिकारी आईन विशेषज्ञ शिक्षाविद प्रजुक्ति विद्या विशेषज्ञ प्रमुख जोगदे न्यायिक व्यवस्था को सुदृढ़ करिबारे प्रजुक्ति विद्यार भूमिका उपरे आलोचना करिबे। जम्मू एवं श्रीनगर मध्य रेल जोगाजोग कार्यक्षम होगा सहित देश में रेल संजोग क्षेत्र में व्यापक परिवर्तन आसी रेलमंत्री अश्विनी वैष्णव कहते। जम्मू ताई रेल स्टेशन परिवर्धित श्रीनगर जम्मू वंदे भारत एक्सप्रेस सेवा को पताका देखा शुभारंभ करने अवसर में जनसमावेश को संबोधन कर श्री वैष्णव यह कहते। से कहते जम्मू काश्मीर पहाड़िया अंचल को रेल जोगाजोग संभव द्वारा देशवासी सुफल पाइबे। उन्नत संयोगीकरण से ही अंचल रे सामग्री एवं यात्री परिवहन रो सहजता को त्वरान्वित करिबो। जम्मू काश्मीर रे धारा 370 उच्छेद परे सेठारे विकास त्वरान्वित होई परिछि। गत वर्ष जून मास रे कटरारु काश्मीर पर्यंत वंदे भारत ट्रेन सेवार प्रधानमंत्री नरेन्द्र मोदी शुभारंभ करिथिले। सेबेठारु 550,000 रु अधिक यात्री एही सेवार सुफल पाइछन्ति बोली श्री वैष्णव कहिछन्ति। ट्रेन रे कोच संख्या मध्य 8 रु 20 कु वृद्धि पाइछि।
आज वंदे भारत को जम्मू से स्टार्ट करेंगे, जो माननीय प्रधानमंत्री जी ने एक साल पहले कटरा से स्टार्ट की थी। कटरा से श्रीनगर सर्विस थी, आज उसको जम्मू से श्रीनगर करेंगे। इसमें 8 कोच थे पहले और उसको एक्सटेंड करके 20 कोच की ट्रेन बनाई गई है।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏହି ସମାରୋହରେ ଯୋଗଦେଇ କହିଛନ୍ତି, ଜାମ୍ମୁ କାଶ୍ମୀରକୁ ସିଧାସଳଖ ଟ୍ରେନ୍ ସେବା ଆରମ୍ଭ ହେବା ଦ୍ୱାରା ପରିଚାଳନା ଦକ୍ଷତାରେ ଉନ୍ନତି ଆସିବା ସହିତ ଯାତ୍ରୀ ସୁବିଧା ଏବଂ ସମଗ୍ର ଅଞ୍ଚଳରେ ବାଣିଜ୍ୟ କାରବାର ପ୍ରୋତ୍ସାହିତ ହେଉଛି। ସୁରକ୍ଷାକର୍ମୀଙ୍କର ସୁଗମ ଏବଂ ସମୟୋପଯୋଗୀ ଗତିବିଧିକୁ ମଧ୍ୟ ଏହି ରେଳ ଯୋଗାଯୋଗ ସହଯୋଗ ପ୍ରଦାନ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଶ୍ରୀନଗର ଜାମ୍ମୁ ବନ୍ଦେ ଭାରତ ଏକ୍ସପ୍ରେସ୍ର ନିୟମିତ ସେବା ଶନିବାରଠାରୁ ଆରମ୍ଭ ହେବ। ହିମାଳୟ ଅଞ୍ଚଳରେ ପରିବର୍ତ୍ତିତ ଜଳବାୟୁ ସହନଶୀଳ ରାସ୍ତା ଭିତ୍ତିଭୂମି ନିର୍ମାଣ ଆବଶ୍ୟକତା ଉପରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆଜି ନୂଆଦିଲ୍ଲୀରେ ନିରନ୍ତର ପାହାଡ଼ିଆ ରାସ୍ତା ପାଇଁ ଭୂସ୍କଳନ ପ୍ରଶମନ ପଦକ୍ଷେପ ସମ୍ପର୍କିତ ଏକ କର୍ମଶାଳାକୁ ସମ୍ବୋଧନ କରି ଶ୍ରୀ ଗଡ଼କରୀ କହିଛନ୍ତି, ବିଶ୍ୱସ୍ତରୀୟ ସର୍ବୋତ୍ତମ ପଦକ୍ଷେପ ଏବଂ ଉନ୍ନତ ପ୍ରଯୁକ୍ତିବିଦ୍ୟା ଉପଯୋଗ ନେଇ ନିରନ୍ତର ପ୍ରୟାସ ଜାରି ରହିଛି। ପାହାଡ଼ିଆ ଅଞ୍ଚଳରେ ଦୀର୍ଘକାଳୀନ ସୁରକ୍ଷିତ ଏବଂ ସ୍ଥାୟିତ୍ୱକୁ ସୁନିଶ୍ଚିତ କରୁଥିବା ରାସ୍ତା ନିର୍ମାଣ ପୂର୍ବରୁ ଖାଲୁଆ ଅଞ୍ଚଳ ଚିହ୍ନଟକୁ ପ୍ରାଥମିକତା ପ୍ରଦାନ କରାଯିବା ପାଇଁ ନୀତିଗତ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ଶ୍ରୀ ଗଡ଼କରୀ କହିଛନ୍ତି। ଉନ୍ନତ ପ୍ରଯୁକ୍ତିବିଦ୍ୟା ବ୍ୟବହାର ମାଧ୍ୟମରେ ବିଭିନ୍ନ ସ୍ଥାନରେ କ୍ଷେତ୍ରୀୟ ସର୍ଭେ ଦ୍ୱାରା ବିସ୍ତୃତ ବିକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଉଛି ବୋଲି ସେ କହିଛନ୍ତି। ଭୂସ୍ଖଳନ, ସମ୍ବେଦନଶୀଳ ଅଞ୍ଚଳ ଏବଂ ସେ କ୍ଷେତ୍ରର ପୂର୍ବ ତଥ୍ୟ ସବୁକୁ ସମୀକ୍ଷା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। ପାହାଡ଼ିଆ ଅଞ୍ଚଳରେ ନିରାପଦ, ସୁଗମ ଏବଂ ସ୍ଥାୟୀ ରାଜପଥ ନିର୍ମାଣ କ୍ଷେତ୍ରରେ ସରକାରଙ୍କର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରତିଫଳନ କରୁଛି ବୋଲି ଶ୍ରୀ ଗଡ଼କରୀ କହିଛନ୍ତି। ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ କହିଛି, ପ୍ରତ୍ୟେକ ଭାରତୀୟ ମୁସଲମାନଙ୍କ ସୁଲଭ ହଜ୍ ଯାତ୍ରା ପାଇଁ ଅଙ୍ଗୀକାରବଦ୍ଧ। ହଜ୍ ବିମାନ ଭଡ଼ା ବୃଦ୍ଧି ସମ୍ପର୍କରେ ଗଣମାଧ୍ୟମ ପ୍ଲାଟଫର୍ମଗୁଡ଼ିକରେ ପ୍ରଚାରିତ ହେଉଥିବା ସନ୍ଦେଶ ଉପରେ ପ୍ରତିକ୍ରିୟା ରଖି ମନ୍ତ୍ରଣାଳୟ କହିଛି, ପଶ୍ଚିମ ଏସିଆ ସଙ୍କଟ ପରିସ୍ଥିତି ସତ୍ତ୍ୱେ ହଜ୍ ତୀର୍ଥଯାତ୍ରୀଙ୍କ ପାଇଁ ବିମାନ ଭଡ଼ା $100 ମଧ୍ୟରେ ସୀମିତ ରହିଛି। ଇନ୍ଧନ ମୂଲ୍ୟ ବୃଦ୍ଧି ଯୋଗୁଁ ବିମାନ କମ୍ପାନୀଗୁଡ଼ିକ ପକ୍ଷରୁ $300-$400 ଭଡ଼ା ବୃଦ୍ଧି ପାଇଁ ଦାବି କରାଯାଇଥିଲା। ସରକାର ଏ ସଂକ୍ରାନ୍ତ ଚାପକୁ ଗ୍ରହଣ କରିବା ସହ ତୀର୍ଥଯାତ୍ରୀମାନଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। 1,00,000ରୁ ଅଧିକ ପଞ୍ଜିକୃତ ତୀର୍ଥଯାତ୍ରୀଙ୍କ ପାଇଁ ବାଧାମୁକ୍ତ ହଜ୍ ଯାତ୍ରା ଲାଗି ସରକାରଙ୍କର ପ୍ରୟାସ ଜାରି ରହିଛି। ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ସୁଗମ ହଜ୍ ଯାତ୍ରାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ବିମାନଯାତ୍ରୀ ଭଡ଼ା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଦାନ ଉପରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ଶ୍ରୀ ରିଜିଜୁ କହିଛନ୍ତି। ଦେଶରେ ପର୍ଯ୍ୟାପ୍ତ ପରିମାଣର ସାର ଉପଲବ୍ଧ ରହିଛି। 2026 ଖରିଫ ଋତୁ ପାଇଁ ଯୋଗାଣ ଆବଶ୍ୟକତାଠାରୁ ଅଧିକ ସାର ଥିବା ସରକାର ନିଶ୍ଚିତ କରିଛନ୍ତି। ନୂଆଦିଲ୍ଲୀରେ ଆନ୍ତଃ ମନ୍ତ୍ରଣାଳୟ ବୈଠକ ପରିପ୍ରେକ୍ଷୀରେ ଗଣମାଧ୍ୟମକୁ ଆଜି ସମ୍ବୋଧନ କରି ସାର ବିଭାଗର ଅତିରିକ୍ତ ସଚିବ ଅପର୍ଣ୍ଣା ଶର୍ମା ଏହି ସୂଚନା ଦେଇଛନ୍ତି। ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍ତି, ଦେଶବ୍ୟାପୀ ଏଲ୍ପିଜି, ପେଟ୍ରୋଲ୍ ଏବଂ ଡିଜେଲ୍ର ନିରନ୍ତର ଯୋଗାଣ ଜାରି ରହିଛି। ଅନ୍ଲାଇନ୍ ଏଲ୍ପିଜି ବୁକିଂ 98% ବୃଦ୍ଧି ପାଇଥିବା ବେଳେ ପ୍ରାୟ 93% ବିତରଣ ଓଟିପି ମାଧ୍ୟମରେ ସୁନିଶ୍ଚିତ କରାଯାଇଛି। ପ୍ରାୟ 43,000 ଉପଭୋକ୍ତା ପିଏନ୍ଜି ସପକ୍ଷରେ ସ୍ୱେଚ୍ଛାକୃତ ଭାବେ ସେମାନଙ୍କର ଏଲ୍ପିଜି ସଂଯୋଗ ହସ୍ତାନ୍ତର କରିଛନ୍ତି ବୋଲି ଶ୍ରୀମତୀ ଶର୍ମା କହିଛନ୍ତି। ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ମୁକେଶ ମଙ୍ଗଲ କହିଛନ୍ତି, ଉପସାଗରୀୟ ଅଞ୍ଚଳରେ ସମସ୍ତ ନାବିକ ସୁରକ୍ଷିତ ଅଛନ୍ତି। ଏପର୍ଯ୍ୟନ୍ତ 2,800 ଅଧିକ ଭାରତୀୟ ନାବିକ ସୁରକ୍ଷିତ ଭାବେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ଗତ ଆର୍ଥିକ ବର୍ଷରେ ବ୍ରହ୍ମୋସ୍ ଏରୋସ୍ପେସ୍ ରାଜସ୍ୱ 5,200 କୋଟି ଟଙ୍କା ଅତିକ୍ରମ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରତିରକ୍ଷା ଗବେଷଣା ବିକାଶ ସଂଗଠନ ଡିଆର୍ଡିଓ ଏହି ସୂଚନା ପ୍ରଦାନ କରିଛି। ଗତ ଆର୍ଥିକ ବର୍ଷରେ ସ୍ୱାକ୍ଷରିତ 4,000 କୋଟି ଟଙ୍କାର 2 ରପ୍ତାନୀ ଅର୍ଡର ମାଧ୍ୟମରେ ବ୍ରହ୍ମୋସ୍ ଏରୋସ୍ପେସ୍ ବିଶ୍ୱ ବଜାରରେ ନିଜ ପାଇଁ ମାର୍ଗ ଉନ୍କକ୍ତ କରିପାରିଛି ବୋଲି ଡିଆର୍ଡିଓ କହିଛି। ନୂତନ କେନ୍ଦ୍ର ବ୍ୟବସ୍ଥା କାର୍ଯ୍ୟକାରୀ ହେବାର 1 ବର୍ଷ ମଧ୍ୟରେ କ୍ଷେପଣାସ୍ତ୍ରର ପ୍ରଥମ ପର୍ଯ୍ୟାୟ ଉତ୍ପାଦ ଆରମ୍ଭ ହୋଇଛି ବୋଲି ଡିଆର୍ଡିଓ ପକ୍ଷରୁ ସୂଚନା ଦିଆଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ଠାରେ ମ୍ୟାଚ୍ ଆରମ୍ଭ ହେବ। ଗୁଜରାଟ ଟାଇଟନ୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଭୋଟ୍ ଗଣନା କେନ୍ଦ୍ରକୁ ଅନଧିକାର ପ୍ରବେଶ ଦୂର କରିବା ଲକ୍ଷ୍ୟ ନେଇ କ୍ୟୁଆର୍ କୋଡ୍ ଆଧାରିତ ଫଟୋ ପରିଚୟପତ୍ର ବ୍ୟବସ୍ଥା କାର୍ଯ୍ୟକାରୀ କଲେ ନିର୍ବାଚନ କମିଶନ। ଓଡ଼ିଶାକୁ ଆସନ୍ତାକାଲି ଗସ୍ତରେ ଆସିବେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ରାୟଗଡ଼ାଠାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ଚତୁର୍ଥ ପର୍ଯ୍ୟାୟର କରିବେ ଶୁଭାରମ୍ଭ। ଗ୍ୟାଙ୍ଗଟକ୍ଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ପ୍ରଯୁକ୍ତି ବିଦ୍ୟା ଏବଂ ନ୍ୟାୟିକ ସଂସ୍କାର ଆଧାରିତ ଦୁଇଦିନିଆ ଜାତୀୟ ସମ୍ମିଳନୀ ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଗୁଜରାଟ ଟାଇଟାନ୍ସ। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।